ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ। ସିଭିଲ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ନିମନ୍ତେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର, କାନପୁର ଏବଂ ମିରଟଠାରେ 3 ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରିଛି। ୟୁପିଏସ୍ସି ସୂଚନା ଅନୁଯାୟୀ ପ୍ରାୟ 23,000 ପରୀକ୍ଷାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକ ପାଇଁ ଆବେଦନ କରିଛନ୍ତି। ସର୍ବଭାରତୀୟ ସ୍ତରରେ ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83କୁ ବୃଦ୍ଧି ପାଇଛି। ୟୁପିଏସ୍ସି ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସୁଗମ ଏବଂ ଦକ୍ଷ କରିବା ଆୟୋଗଙ୍କ ମୁଖ୍ୟ ଉଦ୍ଦେଶ୍ୟ। ପ୍ରଯୁକ୍ତିବିଦ୍ୟା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ପକ୍ଷରୁ ସମ୍ବଲପୁର, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟରେ ରାଜ୍ୟର ପ୍ରଥମ ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରାଗ ସଂରକ୍ଷଣ, ଜୈବ ବିବିଧତା ବୃଦ୍ଧି, କୃଷି ଉତ୍ପାଦନଶୀଳତା ମଜବୁତ କରିବା ଏବଂ ସବୁଜ କରିଡର ଗଢ଼ିବା ପାଇଁ ଜାତୀୟ ରାଜପଥ 53, 55 ଏବଂ 16କୁ ନେଇ ପ୍ରାୟ 20,000 ଦେଶୀ ଫୁଲଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ପ୍ରାୟ 40 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ବ୍ରଜରାଜନଗର କଲେଜ ନିକଟରେ ଏହା ନିର୍ମାଣ ହେବ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଲୋକଙ୍କ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପାଣ୍ଠି ଯୋଗାଇଦେବେ। ଏଥିସହିତ 23 କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷଣ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସେବା ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ CDSCO କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଏବଂ ଆମଦାନୀ କସ୍ମେଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୁସ୍ଥବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏବଂ ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଦେଶରେ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ହିଂସା ବିରୋଧରେ ଲଢ଼େଇରେ ପ୍ରାଣବଳୀ ଦେଇଥିବା ବ୍ୟକ୍ତିଙ୍କ ତ୍ୟାଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ 21 ତାରିଖରେ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଇଥାଏ। 1991 ମେ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାନବ ସମାଜରେ ଚା'ର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା' ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚା' ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷି କ୍ଷେତ୍ରରୁ ଚା' କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଦେଶରେ ଚା' ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିଚାଳନା, ପ୍ରଶାସନିକ ସମନ୍ୱୟ ଏବଂ ଲୋକଙ୍କ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପୁଲିସ୍ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାମଲାଗୁଡ଼ିକର ଶୀଘ୍ର ସମାଧାନ, ବ୍ଲକସ୍ତରରେ ମିଳିତ ସମୀକ୍ଷା ବୈଠକ, ବେଆଇନ ଖଣିଜ ପଦାର୍ଥ ଚୋରି ବିରୋଧରେ ଚଢ଼ାଉ ଏବଂ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଚାରୁରୂପେ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା, ଟ୍ରାଫିକ୍ ପରିଚାଳନାର ସୁଧାର ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଓଶ୍ୱାସର ସଫଳ କାର୍ଯ୍ୟାନ୍ୱୟନ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଓଶ୍ୱାସକୁ ବ୍ୟବସ୍ଥିତ କରାଯାଇଛି। ଏପ୍ରିଲ୍ 1 ଗତ ସୋମବାର ପର୍ଯ୍ୟନ୍ତ ଫାଇଲ୍ ଓ ଡାକ ପ୍ରକ୍ରିୟାକରଣର ସ୍ଥିତି, ବିଭିନ୍ନ ବିଭାଗରେ ଓଶ୍ୱାସ ବ୍ୟବହାର ଏବଂ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୁଚାରୁରୂପେ ଡିଜିଟାଲ ଶାସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ୟୁନିସେଫ୍ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଦଳ ଗଜପତି ଜିଲ୍ଲା କାଶୀନଗରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛି। ୟୁନିସେଫ୍ର ଦଳ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା, ନିରାମୟ ଔଷଧ ବଣ୍ଟନ ପ୍ରକ୍ରିୟା, ରୋଗୀ ସେବା, ବିଶେଷ କରି ମହିଳା ପ୍ରସବ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଭଦ୍ରକ ଜିଲ୍ଲା ବାଜଦେବପୁର ବିଧାନସଭା ଉନ୍ନୟନ କମିଟି ଏସ୍ଇଡିସି ବୈଠକ ବାଜଦେବପୁର ବିଧାୟକ ତଥା ଏସ୍ଇଡିସି ଅଧ୍ୟକ୍ଷ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଜଦେବପୁର ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନାର ଅଗ୍ରଗତି, ବକେୟା ଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ଶେଷ କରିବାକୁ ବିଧାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,89,00,000 ଟଙ୍କା ସହାୟତା ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 2 ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ପାଣିପାଗ ରାଜ୍ୟରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର 22 ସ୍ଥାନରେ ଗତକାଲି ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ 46 ଡିଗ୍ରୀ ଏବଂ ସମ୍ବଲପୁର ଓ ହୀରାକୁଦରେ 45 ଡିଗ୍ରୀରୁ ଅଧିକ ଥିଲା। ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା' ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।